ఆకాశవాణి సంవాద పూర్చుంతి చందన్ ఘోష్ ముఖ్య సంవాద. ଦେଶର ଚତୁର୍ଥ ପର୍ଯ୍ୟାୟ ତଥା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର କାର୍ଯ୍ୟ। ଭାରତର ସମ୍ଭିଧାନକୁ ପରିବର୍ତ୍ତନ କରିବା ଲାଗି କୌଣସି ପ୍ରକାର ଅପଚେଷ୍ଟାକୁ ବିଜେପି ଅନୁମତି ଦେବ ନାହିଁ ବୋଲି ଦଳର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମୋଟ 65.68% ମତଦାନ ହୋଇଛି ବୋଲି ନିର୍ବାଚନ ଆୟୋଗଙ୍କ ସୂଚନା। ଭାରତ ଓ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ନାମର ସଫଳ କାର୍ଯ୍ୟକାରିତା ଦ୍ୱାରା ଦ୍ୱିପକ୍ଷୀୟ ଭାଗିଦାରୀ ଅଧିକ ସଶକ୍ତ ହୋଇପାରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ରେ କୋଲକାତାରେ ଆଉ କିଛି ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। ଦେଶର ଚତୁର୍ଥ ପର୍ଯ୍ୟାୟ ତଥା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ 10 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96 ଲୋକସଭା ଆସନ ଲାଗି ମତଦାନ ହେବ। ଆନ୍ଧ୍ରପ୍ରଦେଶର 25, ତେଲଙ୍ଗାନାର 17, ଉତ୍ତରପ୍ରଦେଶର 13 ଓ ମହାରାଷ୍ଟ୍ରର 11 ଲୋକସଭା ଆସନ ଲାଗି ଭୋଟ୍ ଗ୍ରହଣ କରାଯିବ। ସେହିଭଳି ମଧ୍ୟପ୍ରଦେଶର ଓ ପଶ୍ଚିମବଙ୍ଗର 8 ଲେଖାଏଁ, ବିହାରର 5, ଓଡ଼ିଶା ଓ ଝାଡ଼ଖଣ୍ଡର 4 ଲେଖାଏଁ ଏବଂ ଜାମ୍ମୁ କାଶ୍ମୀରର 1 ଲୋକସଭା ଆସନ ଲାଗି ମତଦାନ ହେବ। ମୋଟ 1717 ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପର୍ଯ୍ୟାୟରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ସମେତ ଏହାର ଅଧୀନରେ ଆସୁଥିବା 28 ବିଧାନସଭା ଆସନ ନିମନ୍ତେ ମଧ୍ୟ ଆସନ୍ତା ସୋମବାର ଦିନ ଏକସଙ୍ଗେ ଭୋଟ୍ ଗ୍ରହଣ କରାଯିବ। ରାଜ୍ୟର 7,289 ବୁଥ୍ରେ ମୋଟ 62,87,222 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଅନ୍ୟପକ୍ଷରେ ଦେଶର ପଞ୍ଚମ ତଥା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଇତିମଧ୍ୟରେ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର 5 ଲୋକସଭା ଆସନ ପାଇଁ 40 ଜଣ ପ୍ରାର୍ଥୀ ରହିଥିବାବେଳେ 35 ବିଧାନସଭା ଆସନ ପାଇଁ 265 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାରତର ସମ୍ଭିଧାନକୁ ପରିବର୍ତ୍ତନ କରିବା ଲାଗି କଂଗ୍ରେସ ଚାହୁଁଛି ବୋଲି ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି। ଆଜି ଓଡ଼ିଶାର ବରଗଡ଼ଠାରେ ଆୟୋଜିତ ନିର୍ବାଚନୀ ସମାବେଶରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଦିଆଯାଇଥିବା ସଂରକ୍ଷଣକୁ କଂଗ୍ରେସ ପ୍ରତ୍ୟାହାର କରିନେବାକୁ ଚାହୁଁଛି। ଯଦି ସମ୍ପୃକ୍ତ ଦଳ କ୍ଷମତାକୁ ଆସେ ତେବେ ଏହି ସଂରକ୍ଷଣକୁ ନିଜ ଭୋଟ୍ ବ୍ୟାଙ୍କକୁ ଦେବା ଲାଗି ଇଚ୍ଛୁକ ବୋଲି ସେ କହିଛନ୍ତି। ତେବେ ସମ୍ଭିଧାନକୁ ପରିବର୍ତ୍ତନ କରିବା କିମ୍ବା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ଲାଗି ଉଦ୍ଦିଷ୍ଟ ସଂରକ୍ଷଣ ହାରକୁ ହ୍ରାସ କରିବା ଦିଗରେ କଂଗ୍ରେସର କୌଣସି ପ୍ରକାର ଅପଚେଷ୍ଟାକୁ ବିଜେପି ଅନୁମତି ଦେବ ନାହିଁ, ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ଶ୍ରୀ ମୋଦି କହିଛନ୍ତି, ମନମୋହନ ସିଂଙ୍କ ସରକାର ଅମଳରେ କ୍ୟାବିନେଟ୍ ଦ୍ୱାରା ନିଆଯାଇଥିବା ଏକ ନିଷ୍ପଭିକୁ ଦଳର ଏହି ବରିଷ୍ଠ ନେତା ସର୍ବସାଧାରଣରେ ଚିରି ଦେଇଥିଲେ। ତେଣୁ କଂଗ୍ରେସର ଏହି ପୂର୍ବତନ ସଭାପତିଙ୍କର ଭାରତୀୟ ସମ୍ଭିଧାନ ପ୍ରତି କୌଣସି ବିଶ୍ୱାସ ନଥିବା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଅନ୍ୟପକ୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି ଶ୍ରୀ ମୋଦି କହିଛନ୍ତି, ଓଡ଼ିଶା ସରକାର ବାହାର ରାଜ୍ୟ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛି। ସରକାରୀ କାର୍ଯ୍ୟକୁ ଶ୍ରୀ ପଟ୍ଟନାୟକ ଆଉଟ୍ସୋର୍ସିଂ କରିଥିବା ଦୃଷ୍ଟିରୁ ବିଜେପିକୁ ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜୟୀ କରାଇ ବର୍ତ୍ତମାନର ସରକାରକୁ ବିଦାୟ କରିବା ଲାଗି ଶ୍ରୀ ମୋଦି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଆଗାମୀ ସୋମବାର ଦିନ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ତଥା ଦେଶର ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ପରେ ଶ୍ରୀ ମୋଦି ଝାଡ଼ଖଣ୍ଡର ଚାତ୍ରା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିମାରିଆଠାରେ ଏକ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି, ଦେଶର ସାମଗ୍ରିକ ବିକାଶ ତଥା ଏହାକୁ ଗଢ଼ି ତୋଳିବା ଲାଗି ନିର୍ବାଚନ ହେଉଛି ଏକ ପ୍ରକୃଷ୍ଟ ମାଧ୍ୟମ। ନିର୍ବାଚନ ଦ୍ୱାରା ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଏକ ସ୍ଥିର ସରକାର ଗଢ଼ିପାରିଲେ ଆଗାମୀ ପିଢ଼ିଙ୍କର ଭବିଷ୍ୟତ ସୁରକ୍ଷିତ ରହିପାରିବ। ଏହି ଅବସରରେ ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରି କହିଛନ୍ତି, ଦେଶର ଗରିବ ଲୋକ ଯେଭଳି ଉପକୃତ ହୋଇପାରିବେ ତାକୁ ଦୃଷ୍ଟିରେ ରଖି ତାଙ୍କ ସରକାର ଏଭଳି ଯୋଜନା ପ୍ରସ୍ତୁତ କରିଥାନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମୋଟ 65.68% ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ମତଦାତାଙ୍କ ମଧ୍ୟରେ 66.89% ପୁରୁଷ, 64.41% ମହିଳା ଏବଂ 25.2% ତୃତୀୟ ଲିଙ୍ଗି ଅନ୍ତର୍ଭୁକ୍ତ। ସେହିଭଳି ଏହି ପର୍ଯ୍ୟାୟରେ ମହିଳା ମତଦାତାଙ୍କ ମଧ୍ୟରେ ଆସାମରେ ସର୍ବାଧିକ 85.34% ଓ ପଶ୍ଚିମବଙ୍ଗରେ 83.01% ମହିଳା ଭୋଟର ଦେଇଛନ୍ତି। ସେହିଭଳି ଉତ୍ତରପ୍ରଦେଶରେ ଏହି ହାର ସର୍ବନିମ୍ନ 56.01% ହୋଇଥିବା ଆୟୋଗ କହିଛନ୍ତି। ତୃତୀୟ ଲିଙ୍ଗି ଭୋଟରଙ୍କ ମଧ୍ୟରେ ସର୍ବାଧିକ 75% ମତଦାତା ଗୋଆରେ ମତଦାନ କରିଥିବା ଜଣାଯାଇଛି। ଏହି ପର୍ଯ୍ୟାୟରେ 10ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 93ଟି ଆସନ ଲାଗି ଭୋଟ୍ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରେ ଗୁଜରାଟର 25ଟି ଆସନ, କର୍ଣ୍ଣାଟକର 14ଟି, ମହାରାଷ୍ଟ୍ରର 11ଟି, ଉତ୍ତରପ୍ରଦେଶର 10ଟି ଆସନ ଲାଗି ମତଦାନ ହୋଇଛି। ଏହାଛଡ଼ା ମଧ୍ୟପ୍ରଦେଶରେ 9ଟି ଆସନ, ଛତିଶଗଡ଼ର 7ଟି, ବିହାରର 5ଟି, ଆସାମ ଓ ପଶ୍ଚିମବଙ୍ଗର 4ଟି ଲେଖାଏଁ, ଗୋଆ ଏବଂ ଦାଦ୍ରାନଗର ହାବେଳି ଓ ଡାମନଡିଉର 2ଟି ଲେଖାଏଁ ଲୋକସଭା ଆସନ ଲାଗି ଭୋଟ୍ ଗ୍ରହଣ କରାଯାଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ସହିତ 2024 ସାଧାରଣ ନିର୍ବାଚନରେ 20ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 283ଟି ଲୋକସଭା ଆସନ ଲାଗି ମତଦାନ ସମ୍ପନ୍ନ ହୋଇଛି। ଏହି ପର୍ଯ୍ୟାୟରେ ମୋଟ 1331 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅବସରରେ ମହାରାଷ୍ଟ୍ରରେ ଆସନ୍ତା 13 ତାରିଖ ସୋମବାର ଦିନ ଭୋଟ୍ ଗ୍ରହଣ କରାଯିବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତ୍ୟେକ ମତଦାତା ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ ଚୋକାଲିଙ୍ଗମ୍ ଆହ୍ୱାନ ଦେଇଛନ୍ତି। ସୋମବାର ଦିନ ରାଜ୍ୟର 13ଟି ଲୋକସଭା ଆସନ ଲାଗି ମତଦାନ କରାଯିବ। ସେଗୁଡ଼ିକ ହେଲା ନାନ୍ଦୁରବାର, ଜାଲଗାଓଁ, ରାଭେର, ଜାଲନା, ଔରଙ୍ଗାବାଦ, ମାଭେଲ, ପୁନେ, ସିରୁର, ଅହମ୍ମଦନଗର, ସିରିଡି ଓ ବିଡ୍। ଏହି ପର୍ଯ୍ୟାୟରେ ରାଜ୍ୟର 2,28,1,151 ଜଣ ମତଦାତା ମୋଟ 23,284 ବୁଥ୍ରେ ମତଦାନ କରିବେ। ଏହି 11ଟି ଲୋକସଭା ଆସନ ଲାଗି 298 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିଜ ଘରୁ ମତଦାନ କରିବାକୁ ଇଚ୍ଛୁକ ଥିବା 85 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗତ ମାର୍ଚ୍ଚ ମାସ 1 ତାରିଖରୁ ମେ 9 ତାରିଖ ମଧ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରୁ 68 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଓ 45 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ମଦ ଜବତ ହୋଇଥିବା ଜଣାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତ ଓ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ସାମର୍ଥ୍ୟକୁ ନେଇ ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି। ଏଥିସହିତ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ଓ ବୈଷୟିକ ଜ୍ଞାନକୌଶଳ ପରିଷଦ ମାଧ୍ୟମରେ ଅର୍ଥନୈତିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି। ଆଜି ୟୁରୋପୀୟ ସଂଘର ଜାତୀୟ ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଓ ପଶ୍ଚିମ ପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ମାଧ୍ୟମରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇ ପାରିବ ବୋଲି ଭାରତ ଆଶା ରଖିଛି। ଭାରତରେ ଅବସ୍ଥାପିତ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ହେର୍ଫେ ଡେଲ୍ଫିନ୍ଙ୍କ ଦ୍ୱାରା ଆୟୋଜିତ ଏହି ସମାରୋହରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ୟୁରୋପୀୟ ସଂଘ ହେଉଛି ଆମ ଦେଶର ସର୍ବବୃହତ୍ ଅର୍ଥନୈତିକ ଭାଗିଦାରୀ। ବିଭିନ୍ନ କ୍ଷେତ୍ରର ବିକାଶ ଲାଗି ଦ୍ୱିପକ୍ଷୀୟ ସମ୍ପର୍କର ସଶକ୍ତିକରଣ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ୟୁରୋପୀୟ ସଂଘ ଲାଗି ଭାରତର ଭାଗିଦାରୀ ଅନେକ ଗୁରୁତ୍ୱ ବହନ କରେ ବୋଲି ଶ୍ରୀ ଡେଲ୍ଫିନ୍ ମତବ୍ୟକ୍ତ କରିଛନ୍ତି। ବ୍ରାଜିଲ୍ରେ ପ୍ରବଳ ବନ୍ୟା ଯୋଗୁଁ 100ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ 750ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇ ବିଭିନ୍ନ ହସ୍କିଟାଲରେ ଚିକିତ୍ସାଧୀନ ଥିବାବେଳେ 140 ଜଣ ନିଖୋଜ ଅଛନ୍ତି। 20,000ରୁ ଉର୍ଦ୍ଧ୍ୱ ସାମରିକ କର୍ମଚାରୀ ରିଓ ଗ୍ରାଣ୍ଡେ ଡୁ ସୁଲ୍ ରାଜ୍ୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ବନ୍ୟା ଦ୍ୱାରା ସ୍ଥାନୀୟ ଶକ୍ତି ଓ ଜଳକେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବାରୁ ଅଧିକାଂଶ ଲୋକଙ୍କ ଘରେ ବିଦ୍ୟୁତ୍ ଓ ଜଳ ଉପଲବ୍ଧ ହେଉନାହିଁ। ଏହି ବାତ୍ୟାରେ 85,000ରୁ ଉର୍ଦ୍ଧ୍ୱ ଘର ନଷ୍ଟ ହୋଇଥିବା ବେଳେ 70,000ରୁ ଉର୍ଦ୍ଧ୍ୱ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି। ମିଳିତ ଜାତିସଂଘର ପୂର୍ଣ୍ଣକାଳୀନ ସଦସ୍ୟ ହେବା ପାଇଁ ପାଲେଷ୍ଟାଇନ୍ର ପ୍ରୟାସକୁ ସମର୍ଥନ କରି ଭାରତ ଜାତିସଂଘ ସାଧାରଣ ପରିଷଦରେ ଏକ ଚିଠା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛି। 193 ସଦସ୍ୟ ବିଶିଷ୍ଟ ସାଧାରଣ ସଭାରେ ଗତକାଲି ଏକ ଜରୁରୀକାଳୀନ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସଂକଳ୍ପ ସପକ୍ଷରେ 143 ଭୋଟ୍ ମିଳିଥିଲା। ଆଇପିଏଲ୍ କ୍ରିକେଟ୍ରେ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଆଉ କିଛି ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ମିଳିଥିବା ସୂଚନା ଅନୁଯାୟୀ ବର୍ଷା ଲାଗି ମ୍ୟାଚ୍ ଆରମ୍ଭ ହେବାର ବିଳମ୍ବ ହେଉଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା କୋଲକାତା ନାଇଟ୍ ରାଇଡର୍ସ 11ଟି ମ୍ୟାଚ୍ରୁ 8ଟିରେ ବିଜୟ ହୋଇ 16 ପଏଣ୍ଟ ସହ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ 12ଟି ମ୍ୟାଚ୍ରୁ 4ଟିରେ ବିଜୟ ହୋଇ 8 ପଏଣ୍ଟ ସହିତ ନବମ ସ୍ଥାନରେ ରହିଛି। ଦେଶର ଚତୁର୍ଥ ପର୍ଯ୍ୟାୟ ତଥା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର କାର୍ଯ୍ୟ। ଭାରତର ସମ୍ଭିଧାନକୁ ପରିବର୍ତ୍ତନ କରିବା ଲାଗି କୌଣସି ପ୍ରକାର ଅପଚେଷ୍ଟାକୁ ବିଜେପି ଅନୁମତି ଦେବ ନାହିଁ ବୋଲି ଦଳର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମୋଟ 65.68% ମତଦାନ ହୋଇଛି ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ସମ୍ବାଦ ଆଜି ପାଇଁ ଏତିକି।